किलीला लगाई देछु कालिया, किलीला लगाई देछु कालिया, बड़ दांडे लोकारण्य। किलीला लगाई देछु कालिया, बड़ दांडे लोकारण्य। माउसी घर को बुली जाऊ रे, माउसी घर को बुली जाऊ रे, सिंहासन परिशून्य। किलीला लगाई देछु कालिया, बड़ दांडे लोकारण्य। किलीला लगाई देछु कालिया, बड़ दांडे लोकारण्य।
ଭକ୍ତ କହୁଛନ୍ତି ହେ ଜଗତର ନାଥ ଜଗନ୍ନାଥ, ହେ ମଣିମା, ହେ କଳା ସାନ୍ତେ, ଆପଣଙ୍କୁ କ'ଣ ଷାଠିଏ ପଉଟି ଭୋଗ ଚିତା ଲାଗିଲା? ସେଇଥିପାଇଁ ବାହାରି ପଡ଼ିଛନ୍ତି ମାଉସୀ ମାଆଙ୍କର ପୋଡ଼ ପିଠା ଖାଇବା ପାଇଁ। କ'ଣ କହୁଛନ୍ତି ଭକ୍ତ?
ଷାଠିଏ ପଉଟି ଖଜା ମିଠା ଖାଇ ଲାଗିଲା କି କହ ଚିତା, ମନ ବଳାଇଲୁ ଖାଇବା ପାଇକି ମାଉସୀ ମା ପୋଡ଼ ପିଠା। ଷାଠିଏ ପଉଟି ଖଜା ମିଠା ଖାଇ ଲାଗିଲା କି କହ ଚିତା, ମନ ବଳାଇଲୁ ଖାଇବା ପାଇକି ମାଉସୀ ମା ପୋଡ଼ ପିଠା। ବରଷ କଥରେ ଦେଉଳୁ ବାହାରି, ବରଷ କଥରେ ଦେଉଳୁ ବାହାରି, ଦେଉଛୁ ରେ ଦରଶନ।
କିଲିଳା ଲଗାଇ ଦେଇଛୁ କାଳିଆ, ବଡ଼ ଦାଣ୍ଡେ ଲୋକାରଣ୍ୟ। କିଲିଳା ଲଗାଇ ଦେଇଛୁ କାଳିଆ, ବଡ଼ ଦାଣ୍ଡେ ଲୋକାରଣ୍ୟ।
ଜଗତର ନାଥ ଜଗନ୍ନାଥ, ଆପଣ ଏକା ଯାଇଥିଲେ କ'ଣ ହେଇନଥାନ୍ତା? ସାଙ୍ଗରେ ଭାଇ ଭଉଣୀକୁ ସାଥିରେ ଧରି ଆପଣ ଯାଉଛନ୍ତି ମାଉସୀ ମା ଘରକୁ ପୋଡ଼ ପିଠା ଖାଇବା ପାଇଁ, କିନ୍ତୁ ମା ଲକ୍ଷ୍ମୀ ସାନ୍ତାଣୀ କି ଦୋଷ କରିଥିଲେ ତାଙ୍କୁ ଆପଣ ନେଲେନି? ଭକ୍ତ କହୁଛନ୍ତି
ଏକା ତୁ ଯାଉନୁ ସଙ୍ଗତେ ନେଉଛୁ ତୋ ଭଉଣୀ ବଡ଼ ଭାଇ, କାଳିଆ କାଳିଆ ହୁରି ପଡ଼ୁଛି ରେ ବଡ଼ ଦାଣ୍ଡ ଉଛୁଳଇ। ଏକା ତୁ ଯାଉନୁ ସଙ୍ଗତେ ନେଉଛୁ ତୋ ଭଉଣୀ ବଡ଼ ଭାଇ, କାଳିଆ କାଳିଆ ହୁରି ବଡ଼ ଦାଣ୍ଡ ଉଛୁଳଇ। ଘୋଘାହାଲା ଲାଗିଛି ରେ ପାଲା, ଘୋଘାହାଲା ଲାଗିଛି ରେ ପାଲା, ଶୁଭେ ଘଣ୍ଟ ଘନ ଘନ।
କିଲିଳା ଲଗାଇ ଦେଇଛୁ କାଳିଆ, ବଡ଼ ଦାଣ୍ଡେ ଲୋକାରଣ୍ୟ। ଶିଳା ଲଗାଇ ଦେଇଛୁ କାଳିଆ ବଡ଼ ଦାଣ୍ଡେ ଲୋକାରଣ୍ୟ।
କୋଟି କୋଟି ଭକ୍ତମାନେ ଦର୍ଶନ କରିବା ପାଇଁ ଆସିଛନ୍ତି ମହାପ୍ରଭୁଙ୍କୁ। ବଡ଼ଦାଣ୍ଡରେ ସୋରିଷ ପଡ଼ିଲେ ବି ତଳେ ପଡ଼ିବନି, ଏତେ ଏତେ ଭକ୍ତମାନେ ଆସିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ। ଗଜପତି ମହାରାଜା ସୁବର୍ଣ୍ଣ ଖଡ଼ିକା ଧରି ଛିଡ଼ା ହୋଇଛନ୍ତି ସିରା ପହରା ପାଇଁ। ଭକ୍ତମାନେ କହୁଛନ୍ତି ଆହା କି ସୁନ୍ଦର,
ରାଜା ଗଜପତି ସଜ ହେଉଛନ୍ତି ସୁବର୍ଣ୍ଣ ଖଡ଼ିକା ଧରି, ଭକତେ ତୋର ଚାହି ରହିଛନ୍ତି ହରିଣ ରଥ ଦଉଡ଼ି। ରାଜା ଗଜପତି ସଜ ହେଉଛନ୍ତି ସୁବର୍ଣ୍ଣ ଖଡ଼ିକା ଧରି, ଭକତେ ତୋର ଚାହି ରହିଛନ୍ତି ହରିଣ ରଥ ଦଉଡ଼ି। ଶଙ୍ଖ ହୁଳହୁଳି ପଡ଼ୁଛି ଉଛୁଳି, ଶଙ୍ଖ ହୁଳହୁଳି ପଡ଼ୁଛି ଉଛୁଳି, ଆନନ୍ଦେ ଭକ୍ତ ମନ
କିଲିଳା ଲଗାଇ ଦେଇଛୁ କାଳିଆ ବଡ଼ ଦାଣ୍ଡେ ଲୋକାରଣ୍ୟ।
କିଲିଳା ଲଗାଇ ଦେଇଛୁ କାଳିଆ ବଡ଼ ଦାଣ୍ଡେ ଲୋକାରଣ୍ୟ।
ମାଉସୀ ଘରକୁ ବୁଲି ଯାଉଛୁ ରେ, ମାଉସୀ ଘରକୁ ବୁଲି ଯାଉଛୁ ରେ, ସିଂହାସନ ପରିଶୂନ୍ୟ
କିଲିଳା ଲଗାଇ ଦେଇଛୁ କାଳିଆ ବଡ଼ ଦାଣ୍ଡେ ଲୋକାରଣ୍ୟ।
କିଲିଳା ଲଗାଇ ଦେଇଛୁ କାଳିଆ ବଡ଼ ଦାଣ୍ଡେ ଲୋକାରଣ୍ୟ, ବଡ଼ ଦାଣ୍ଡେ ଲୋକାରଣ୍ୟ।